ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ବିଧାନସଭାର ବଜେଟ୍ ଅଧିବେଶନ ଆଇଷ୍ଠାନୁ ହେଲା ମୂଲ। ଦେଶର ବିକାଶ ଦିଗେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ଗୃହକେ ସମ୍ବୋଧନ କରିକିରି କହିଲେ ରାଜ୍ୟପାଳ। କୃତ୍ରିମ ବୁଦ୍ଧିମତା ଭାରତକେ ଜ୍ଞାନର ମହାଶକ୍ତି କରବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଦେଲେ ଯୋଗ। ଆଇବା 8 ତାରିଖ ଦିନ 1 କୋଟିରୁ ଅଧିକା ହିତାଧିକାରୀଙ୍କୁ ମିଳିବା ସୁଭଦ୍ରା ସାହାଯ୍ୟ ଟଙ୍କା। ଆଉର୍ ଆଇଷ୍ଠାନୁ ମୂଲ ହେଲା CBSE 10 କ୍ଲାସ୍ ବୋର୍ଡ ପରୀକ୍ଷା। ଆଇବା କାଲିଠାନୁ ମୂଲ ହେବା 12 ଶ୍ରେଣୀ ପରୀକ୍ଷା। ଏଥର ପୁରା ଖବର, ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଇଷ୍ଠାନୁ ମୂଲ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଅଧିବେଶନର ପହିଲା ଦିନେ ଗୃହକେ ସମ୍ବୋଧନ କରିକରି ରାଜ୍ୟର ବିକାଶ ଦିଗେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଉପଲବ୍ଧି ବାବଦେ ଉଲ୍ଲେଖ କରିଛନ୍। ରାଜ୍ୟପାଳ କହିଛନ୍, ଦେଶର ବିକାଶ ଦିଗେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସେମି କଣ୍ଡକ୍ଟର ହବ୍ ହେବାରକେ ଯାଉଛି। 2036 ତକ ଓଡ଼ିଶାକେ $500 ବିଲିୟନ୍ ଅର୍ଥନୀତି ଆଉ 2047 ତକ $1.5 ବିଲିୟନ୍ ଅର୍ଥନୀତି କରବାର ଲାଗି ସରକାର ଭବିଷ୍ୟତ ଦୃଷ୍ଟିକୋଣ ଧାରିଜ କରିଛନ୍। ସରକାରଙ୍କର ବିକାଶଶୀଲ ପଦକ୍ଷେପ ଜରିଏ ଖୁବ୍ ଜଲ୍ଦି ଓଡ଼ିଶା ଭାରତର ବିକାଶ ଇଞ୍ଜିନ୍ ହେବାରକେ ଯାଉଛେ ବୋଲି ରାଜ୍ୟପାଳ କହିଛନ୍। ରାଜ୍ୟପାଳ ଆହୁରି କହିଛନ୍, ସରକାର ଖାଦ୍ୟ ସୁରକ୍ଷା ଯୋଜନାଥି ଏପତକ 6,40,000 ନୂଆ ହିତାଧିକାରୀଙ୍କୁ ଯୋଡ଼ିଛନ୍। ଇ ବଛର 2,711 ଅତକା କିଲୋମିଟର 648 ନୂଆ ରାସ୍ତା ତିଆରି କରବାରକେ ସରକାର ଯୋଜନା କରିଛନ୍। ମହିଳା ସଶକ୍ତିକରଣ ଲାଗି ସୁଭଦ୍ରା ଶକ୍ତିମେଳା ଜରିଏ ପାଖାପାଖି 9 କୋଟି ଟଙ୍କା ରୋଜଗାର ହେବାର ସହିତ 918 ଜଣ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ଇସ୍ପାତ ଆଉ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରଟି ଓଡ଼ିଶା ଦେଶ ପହିଲାଠାନେ ରହିଛି। ସେନ୍ତା ଶିକ୍ଷା କ୍ଷେତ୍ରଟି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାଥି ଚଳିତ ଆର୍ଥିକ ବର୍ଷରେ 7,20,000 ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମେଟ୍ରିକ୍ ଛାତ୍ରବୃତ୍ତି ଆଉ ମେଟ୍ରିକ୍ ପର ଛାତ୍ରବୃତ୍ତି ମଞ୍ଜୁର କରାଯାଇଛି। ଜନଜାତି ଛାତ୍ରଛାତ୍ରୀମାନଙ୍କ ଭିତରେ ଡ୍ରପ୍ ଆଉଟ୍ କମ୍ କରିବା ଲାଗି ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଯୋଜନା ଜରିଏ ଏହି ବଛର 76,000 ଅତକା ଛାତ୍ରଛାତ୍ରୀଙ୍କର 38 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ରାଜ୍ୟପାଳ କହିଛନ୍। ରାଜ୍ୟପାଳ ଆହୁରି କହିଛନ୍, କୃଷି କ୍ଷେତ୍ରଟି ରାଇଜେ ଫସଲ ଉତ୍ପାଦନ 3 ଗୁଣ ବଢ଼ିଛି। ବାମପନ୍ଥୀ ଉଗ୍ରବାଦ ବିରୋଧୀ ବିଲ୍ ରାଜ୍ୟ ସରକାର ବହୁତ ବଡ଼ ସଫଳତା ପାଇଛନ୍ ବୋଲି ରାଜ୍ୟପାଳ କହିଛନ୍। ସରକାରଙ୍କର ଆହ୍ୱାନ ଉତ୍ତରୁ ସମାଜର ମୁଖ୍ୟ ସ୍ରୋତଟି ସାମିଲ ହେବାର ଲାଗି ଗଲା 5 ବର୍ଷ ଭିତରେ 82 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ ବୋଲି ରାଜ୍ୟପାଳ କହିଛନ୍। ବିଧାନସଭାନ ଆଜି ସକାଳ ବେଳା ଗୃହ କାର୍ଯ୍ୟ ମୂଲ ହୋନସାର ପହେଲା ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରସ୍ତାବ ଆଗତ କରିଥିଲେ। ତାର ଉତ୍ତରୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, CPIM ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକେ ସମର୍ଥନ କରିଥିଲେ। ଶେଷେ ବାଚସ୍ପତି ସୁରମା ପାଢ଼ୀ ଦିବଂଗତଙ୍କର ଉଦ୍ଦେଶ୍ୟ ଶୋକ ବ୍ୟକ୍ତ କରିବାର ସହିତ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତାର ଉତ୍ତରୁ ଆଇବାକାଲି ସକାଳର 10 ବଜେ ତକ ଗୃହକେ ମୁଲତବୀ ଘୋଷଣା କରାଯାଇଛି। କୃତ୍ରିମ ବୁଦ୍ଧିମତା ଭାରତକେ ଜ୍ଞାନର ମହାଶକ୍ତି କରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ହୋଇଥିବା ପୁସିଙ୍ଗ ଦ ଫ୍ରଣ୍ଟିୟର ଅଫ୍ ଏଆଇ ଇନ୍ ଇଣ୍ଡିଆ ଶୀର୍ଷକ ଅଧିବେଶନଟି ଯୋଗଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଭାରତ ଆଜି ପୃଥିବୀର ଗୋଟିଏ ପ୍ରମୁଖ ବୈଷୟିକ ଶକ୍ତି ଭାବେ ଠିଆ ହେଉଥିବାର ବେଲ୍କେ ଇ ଯାତ୍ରାଥି ଏଆଇ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ବାରକେ ଯାଉଛି। ଶିକ୍ଷା କ୍ଷେତ୍ରଥି ଏଆଇର ବ୍ୟବହାର ଆଉ ଏଆଇ ବାବଦ ଶିକ୍ଷା ପରସ୍ପର ସାଙ୍ଗେ ଯୋଡ଼ି ହୋଇକରି ରହିଛେ। ଦେଶ ଯୁଆନ ପିଢ଼ିଙ୍କୁ ଏଆଇର ପ୍ରଯୁକ୍ତି ବିଦ୍ୟାକେ ଅପନାବାର ସହିତ ଇ କ୍ଷେତ୍ରଟି ଉଚିତ ଶିକ୍ଷା ଗ୍ରହଣ କରବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍।
AI in education और education in AI दोनों परिपूरक है। AI के माध्यम से एजुकेट होना और AI के बारे में खुद को एजुकेट करना हम सभी के लिए एक नई दुनिया बन चुकी है। मित्रों, भारत 21वीं सदी में एक नॉलेज बेस्ड सोसाइटी की ओर बढ़ रहा है, ज्ञान आधारित समाज की ओर बढ़ रहा है और हमारी जो आज दुनिया की 4th largest इकोनॉमी बने हैं, भारत की नई पीढ़ी को आज इस प्लेटफॉर्म पे ଆହ୍ୱାନ କରନା ଚାହୁଁଛି।
ଶ୍ରୀ ପ୍ରଧାନ କହିଛନ୍, ଭାରତର ବିଶ୍ୱସ୍ତରୀୟ ଜ୍ଞାନ ଭିତ୍ତିକ ନେତୃତ୍ୱ ଏଆଇ ନେବା, ବିକଶିତ ଭାରତ ଲକ୍ଷ୍ୟ 2047 ହାସଲ କରବାର ଦିଗେ ଇଟା ଗୋଟେ ବର୍କସ୍ ଭୂମିକା ନେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ମହିଳାମାନଙ୍କର ବିକାଶ ଆଉ ଆର୍ଥିକ ସଶକ୍ତିକରଣ ଲାଗି ରାଜ୍ୟ ସରକାର ଆଣିଥିବାର ସୁଭଦ୍ରା ଯୋଜନାର 4 ନମ୍ବର କିସ୍ତି ମାର୍ଚ୍ଚ 8 ତାରିଖ ଦିନ ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଉପମୁଖ୍ୟମନ୍ତ୍ରୀ କହିଛନ୍, ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ 1 କୋଟିନୁ ଅତକା ମହିଳାଙ୍କୁ ଇ କିସ୍ତି ସାହାଯ୍ୟ ଦିଆଯିବା। ଇ କ୍ଷେପ୍ତି 5,000 କୋଟିନୁ ଅତକା ଟଙ୍କା ଯୋଗ୍ୟ ହିତାଧିକାରୀମାନଙ୍କୁ ଦିଆଯିବା। ସୁଭଦ୍ରା ଯୋଜନା ଗାଁ ଇଲାକାର ଅର୍ଥନୀତିକେ ବରକସ କରବାର ଦିଗେ ସାହାଯ୍ୟ କରୁଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍।
ମାର୍ଚ୍ଚ 8ରେ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ, 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ। ଏଥିରେ ସିଧାସଳଖ 5,000 କୋଟି ଟଙ୍କା ମହିଳାଙ୍କ ଆର୍ଥିକ ବ୍ୟବସ୍ଥା ସହିତ ଯୋଡ଼ି ହେବ। ଗ୍ରାମୀଣ ଅର୍ଥନୀତିରେ ଯୋଉ ହଲଚଲ ଦେଖାଯିବ, ମହିଳାଙ୍କ ଖାତାକୁ ସିଧାସଳଖ ଗଲା ପରେ ଓଡ଼ିଶାର 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ 5,000 କୋଟିରୁ ଅଧିକ ଟଙ୍କା ଗୋଟେ ଦୁଇଟା ଦିନରେ ଟ୍ରାନ୍ଜାକ୍ସନ୍ ହେବ। ଗ୍ରାମୀଣ ଅର୍ଥନୀତି ତାର ଯୋଉ ସାମୂହିକ ବିକାଶ ହେବ, ତା ପାଇଁ ମହିଳାମାନେ ପ୍ରସ୍ତୁତ ହୁଅନ୍ତୁ।
ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 10 କ୍ଲାସ୍ ବୋର୍ଡ ପରୀକ୍ଷା ଆଜିଠାନୁ ମୁଲହିଛି। ଇ ବଛର ଦେଶେ 25,08,319 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଓଡ଼ିଶାନ 5,00,000ରୁ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ସିଆଡ଼େ ଆଇବା କାଲିଠାନୁ ସିବିଏସ୍ଇ 12 ଶ୍ରେଣୀ ବୋର୍ଡ ପରୀକ୍ଷା ମୁଲ ହେବା। ଇଥର ସାରା ଦେଶେ 18,59,551 ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଛନ୍। ଓଡ଼ିଶାନ 4,00,000ରୁ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ 10 ଶ୍ରେଣୀ ବୋର୍ଡ ପରୀକ୍ଷା ଆଇବା ଗୁରୁବାର ଦିନ ହେବା। ପରୀକ୍ଷା କେନ୍ଦ୍ରମାନଙ୍କେ ପହଞ୍ଚିବାର ସମୟ 15 ମିନିଟ୍ ବଢ଼ାଯାଇଛି। ଇ ବାବଦେ ସୂଚନା ଦେଇକରି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍, ପରୀକ୍ଷା କେନ୍ଦ୍ରମାନଙ୍କୁ ପରୀକ୍ଷାର୍ଥୀମାନେ ସକାଳ 9:15 ତକ ପହଞ୍ଚିବାର ଲାଗି ସମୟ ଧାରିଜ କରାଯାଇଥିଲା, ମାତ୍ର ଏହି ସମୟ ବଦଳେଇକରି 9:30 କରାଯାଇଛି। ପରୀକ୍ଷା ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପରୀକ୍ଷା ବେଲକେ କପି ଯୋଗାଇ ଦେଲେ କି କେନ୍ସି ଅନିୟମିତତା ଦେଖାଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତରାଇ କହିଛନ୍। ସମ୍ବଲପୁର ପୂର୍ବତନ ବିଧାୟିକା ଆଉ ନାଁ କରା ସ୍ତ୍ରୀ ଆଉ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଅନ୍ତିମ ସଂସ୍କାର ସହରର ରାଜଘାଟନ ଆଇଜ ହୋଇଯାଇଛି। ତାର ଆଗନୁ ବହୁତ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଡାକ୍ତର ପାଣିଗ୍ରାହୀଙ୍କର ପାର୍ଥିବ ଶରୀର ଗୋଟିଏ ଶୋଭାଯାତ୍ରା ଥି ରାଜଘାଟକେ ନିଆଯାଇଥିଲା। ସୂଚନା ଅନୁସାରେ ଡାକ୍ତର ପାଣିଗ୍ରାହୀଙ୍କର ଗଲାରାତି ପରଲୋକ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫୁ ଆଇବା ଗୁରୁବାର ଦିନ ସହରର ଅଇଁଠାପାଲି ବିର୍ସାମୁଣ୍ଡା ପଡ଼ିଆନ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ମେଳାଥି ରାଜ୍ୟ ଆଉ ରାଜ୍ୟ ବାହାରର ଭିନ୍ ଭିନ୍ ଘରୋଇ ସଂସ୍ଥା ଯୋଗ ଦେବେ। ଏହି ଅବସରରେ କେତେ ସଂସ୍ଥା ସିଧାସଳଖ ନିଯୁକ୍ତି ଦେବେ ଆଉ କେତେ ସଂସ୍ଥା ନିଯୁକ୍ତି ଭିତ୍ତିକ ତାଲିମ ଦେଇକରି ତା ଋତୁରୁ ନିଯୁକ୍ତି ଦେବେ। ଜିଲ୍ଲାର 8 ଶ୍ରେଣୀ ପାସ୍ନୁ ମୁଲ୍ କରିକରି ଆଇଟିଆଇ ଡିପ୍ଲୋମା ବିଟେକ୍ ପାଠ ପଢ଼ିଥିବାର 18-35 ବର୍ଷର ବୟସ ନିଯୁକ୍ତି ଆଶାୟୀ ଜୁଆନ ପିଲା ଟୁକେଲମାନେ ଏଥି ଭାଗ ନେଇପାରିବେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଚନ୍ଦ୍ରପୁର ଗାଁନ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ପ୍ରବାସୀ ଶ୍ରମିକମାନଙ୍କର ଭିନ୍ ଭିନ୍ ସମସ୍ୟା ଆଉ ସୁବିଧା ସୁଯୋଗକେ ନେଇକରି ଥିବାର ଆଇନ ବାବଦେ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାରେ ପ୍ରଶାସନିକ ସୁପରିଚାଳନା ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ଜିଲ୍ଲାକେ ଷ୍ଟଡି ଟୁର୍ଥି ଆସିଥିବାର ଓଡ଼ିଶା ସଚିବାଳୟର ସହକାରୀ ଉପବିଭାଗୀୟ ଅଧିକାରୀମାନଙ୍କର ଗୋଟିଏ 38 ଜଣିଆ ଦଲ ଆଉ ରାଜ୍ୟ ଗୃହ ବିଭାଗର ସହକାରୀ ସଚିବ କର୍ମଶାଳାଟି ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ସବୁ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜର ବିଭାଗର ଯୋଜନା ଆଉ କାମକାଜ ବାବଦେ ତଥ୍ୟ ରଖିଥିଲେ। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ତରଫୁ ସମନ୍ୱିତ ନିର୍ଦ୍ଦେଶ ଆଉ ନିୟନ୍ତ୍ରଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ରାଉରକେଲା ସ୍ମାର୍ଟ ସିଟିର ସିଇଓ ଆଉ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦିନା ଦସ୍ତଗିର ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍। ଏହି ବ୍ୟବସ୍ଥା ସହରରେ ଟ୍ରାଫିକ୍ ସୁପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧିକ ଗତିବିଧି ଉପରେ ନଜର ରଖବାର୍ତି ବହୁତ ସାହାଯ୍ୟ କରବା। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଜିଲ୍ଲାର ଉନ୍ନୟନ କାମମାନଙ୍କର ବାବଦେ ଆଲୋଚନା କରିକରି ଭିନ୍ ଭିନ୍ ସମସ୍ୟାର ସମାଧାନ କରବାରକେ ପରାମର୍ଶ ଦେଇଛନ୍। ଖାସ୍ କରି ବିଜୁଳି, ରାସ୍ତାଘାଟ, ପିଇବାର ପାଣି ବାଗିର ସମସ୍ୟା ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଖଡ଼ିଆଲ ତାଲୁକ ଆଇନସେବା କମିଟି ସିନାପାଲି ଆଉ ବୋଡ଼େନ୍ନ ନୂଆକରି ନିଯୁକ୍ତି ପାଇଥିବାର ଅଧିକାର ମିତ୍ରମାନଙ୍କର ଦକ୍ଷତା ବୃଦ୍ଧି କର୍ମଶାଳା ଆଉ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଏହି ଅବସରରେ 50 ଜଣ ଅଧିକାର ମିତ୍ରଙ୍କୁ ଆଇନସେବା ପ୍ରାଧିକରଣ ଅଧିନିୟମ, ମାହାଲିଆ ଆଇନସେବା, ମୌଳିକ କର୍ତ୍ତବ୍ୟ ବାଗିର ବିଷୟଟି ତାଲିମ ଦିଆଯାଇଥିଲା। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାର ଶୀତର ପ୍ରଭାବ କମିଛି। ଆଇବା 24 ଘଣ୍ଟା ତକ ପାଗ ଏନ୍ତା ରହିବା। ତା ଋତୁରୁ ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାନୁ ହେଲା ମୂଳ। ଦେଶର ବିକାଶ ଦିଗେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ଗୃହକେ ସମ୍ବୋଧନ କରିକିରି କହିଲେ ରାଜ୍ୟପାଳ। କୃତ୍ରିମ ବୁଦ୍ଧିମତା ଭାରତକେ ଜ୍ଞାନର ମହାଶକ୍ତି କରିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଦେଲେ ଜୋ ଆଇବା 8 ତାରିଖ ଦିନ 1 କୋଟିନୁ ଅଧିକା ହିତାଧିକାରୀଙ୍କୁ ମିଳିବା ସୁଭଦ୍ରା ସାହସ ଟଙ୍କା। ଆଉର୍ ଆଜିଠାନୁ ମୂଲ ହେଲା CBSE 10 କ୍ଲାସ ବୋର୍ଡ ପରୀକ୍ଷା, ଆଇବା କାଲିଠାନୁ ମୂଲ ହେବା 12 ଶ୍ରେଣୀ ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।